ହଁ ମୁଁ ବିଳାସ ଦାସ କହୁଛି ଆଉ ଜଗନ୍ନାଥ ମନ୍ଦିର ବସ୍ତିରୁ ଆଉ 50 ନମ୍ବର ୱାର୍ଡ଼ରୁ। ଆମର ବହୁତ ହେଉଛି ସମସ୍ୟା, ପାଣି ପାଣି ସମସ୍ୟା ବହୁତ, ପାଣି କମ ସମୟ ପାଣି ଆସୁଛି। ଆଉ ଯଦି 2 ଟାଇମ୍ ଦିଅନ୍ତେ ଆମେ ଟିକେ ଉପକୃତ ହୁଅନ୍ତୁ, ନାଇଁ ତ ଅଧିକ ସମୟ ଟିକେ ଯଦି ଦିଅନ୍ତେ ଆଉ ଟିକେ ଭଲ ହୁଅନ୍ତା। ଆଉ ଡ୍ରେନ୍ ବି ଛୋଟ ଡ୍ରେନ୍କୁ ପାଣି ଜମୁଛି, ଆଉ ଜମୁଛି, ଡେଙ୍ଗୁ ସମସ୍ୟା ବହୁତ, ମାଛି ମଶା ବହୁତ ହେଉଛନ୍ତି, ଆଉ ଅଳିଆ ଗାଡ଼ି ବି ଠିକ ସମୟରେ ଆସିପାରୁନାହାନ୍ତି। ଆଉ ଟିକେ ଯଦି ଡ୍ରେନ୍ ଟିକେ ଓସାର କରି ଉପରେ କଭର ପକେଇ ଦିଅନ୍ତେ ତାହେଲେ ଭଲ ହୁଅନ୍ତା, ଛୋଟ ଛୋଟ ପିଲା ଘରେ ବି ପାଣି ପଶି ଯାଉଛି।